ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ଚାରିଦିନିଆ ଓଡ଼ିଶା ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଭୁବନେଶ୍ୱର ଉଦୟଗିରି ଗୁମ୍ଫା କରିବେ ପରିଦର୍ଶନ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଜିଠୁ ତିନିଦିନିଆ ରୁଷ ଏବଂ ଅଷ୍ଟ୍ରିଆ ଗସ୍ତ. ପୁରୀ ଶ୍ରୀକ୍ଷେତ୍ର ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ସକାଳ 8ଟାରୁ ଆରମ୍ଭ ହେବ ରଥଟଣା. ଆସାମ ବନ୍ୟାରେ ମୃତ୍ୟୁ ସଂଖ୍ୟା 66କୁ ବୃଦ୍ଧି ଏବଂ ଟି20 ସିରିଜ୍ର ଦ୍ୱିତୀୟ ମ୍ୟାଚ୍ରେ ଜିମ୍ବାୱେ ଭାରତଠାରୁ 100 ରନ୍ରେ ପରାସ୍ତ. ଚାରିଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଭୁବନେଶ୍ୱର ଉଦୟଗିରି ଗୁମ୍ଫା ପରିଦର୍ଶନ କରିବା ସହ ବିଭୂତି କାନୁନଗୋ କଲେଜ ଅଫ୍ ଆର୍ଟ ଆଣ୍ଡ କ୍ରାଫ୍ଟ ଏବଂ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ବିଦ୍ୟାର୍ଥୀଙ୍କ ସହ ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି. ରାଷ୍ଟ୍ରପତି ଭୁବନେଶ୍ୱର ଉପକଣ୍ଠ ହରିଦାମଡ଼ା ଗ୍ରାମରେ ବ୍ରହ୍ମକୁମାରୀଙ୍କ ଦିବ୍ୟ ରିଟ୍ରିଟ୍ ସେଣ୍ଟରର ମଧ୍ୟ ଉଦ୍ଘାଟନ କରିବେ. ଏହି ଅବସରରେ ଲାଇଫ୍ ଷ୍ଟାଇଲ୍ ଫର୍ ସଷ୍ଟେନେବିଲିଟି ଅଭିଯାନର ଶୁଭାରମ୍ଭ କରିବେ. ରାଷ୍ଟ୍ରପତି ଆସନ୍ତାକାଲି ଭୁବନେଶ୍ୱରଠାରେ ନାଇଜର ତ୍ରୟୋଦଶତମ ସ୍ନାତକ ସମାରୋହରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଏହାପରେ ସେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠୁ ତିନିଦିନିଆ ରୁଷିଆ ଏବଂ ଅଷ୍ଟ୍ରିଆ ଗସ୍ତ କରିବେ। ରୁଷ୍ର ମସ୍କୋଠାରେ ଆଜି ପ୍ରଧାନମନ୍ତ୍ରୀ 22ତମ ଭାରତ ରୁଷିଆ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗଦେବେ। ଏହି ଅବସରରେ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ଙ୍କ ମଧ୍ୟରେ ଆଲୋଚନା ହେବ। ସେଥିମଧ୍ୟରେ ପ୍ରତିରକ୍ଷା, ବାଣିଜ୍ୟ, ନିବେଶ, ଶକ୍ତି, ଶିକ୍ଷା, ସଂସ୍କୃତି ଆଦି କ୍ଷେତ୍ର ଅନ୍ତର୍ଭୁକ୍ତ। ଦୁଇ ଦେଶର ସ୍ୱାର୍ଥ ସମ୍ଭଳିତ ଆଞ୍ଚଳିକ ଏବଂ ବୈଷୟିକ ପ୍ରସଙ୍ଗଗୁଡ଼ିକ ଉପରେ ମଧ୍ୟ ଆଲୋଚନା ହେବାର ସମ୍ଭାବନା ରହିଛି। ବ୍ରିକ୍ସ, ଏସ୍ସିଓ, ଜି20, ପୂର୍ବ ଏସୀୟ ସମ୍ମିଳନୀ ଏବଂ ମିଳିତ ଜାତିସଂଘରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସହଭାଗିତା ମଧ୍ୟରେ ମଧ୍ୟ ଆଲୋଚନା ହେବାର ସମ୍ଭାବନା ରହିଛି। ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ଶ୍ରୀ ମୋଦିଙ୍କ ଉଦ୍ଦେଶ୍ୟରେ ଆଜି ଏକ ରାତ୍ରିଭୋଜନର ଆୟୋଜନ କରିଛନ୍ତି। ପ୍ରଧାନମନ୍ତ୍ରୀ ଆସନ୍ତାକାଲି ରୁଷ୍ରେ ରହୁଥିବା ପ୍ରବାସୀ ଭାରତୀୟଙ୍କ ସହ ମତ ବିନିମୟ କରିବେ। ମସ୍କୋଠାରେ କେତେକ କାର୍ଯ୍ୟକ୍ରମରେ ମଧ୍ୟ ସେ ଯୋଗଦେବେ। ଦୁଇ ଦେଶ ମଧ୍ୟରେ ଏହି ଅବସରରେ ପ୍ରତିନିଧିସ୍ତରୀୟ ଆଲୋଚନା ହେବାର କାର୍ଯ୍ୟସୂଚୀ ରହିଛି। ବୈଦେଶିକ ସଚିବ ବିନୟ କ୍ୱାତ୍ରା କହିଛନ୍ତି, ଗତ 2020 ମସିହାରୁ ଭାରତ ଏବଂ ରୁଷ ମଧ୍ୟରେ ସ୍ୱତନ୍ତ୍ର ସହଭାଗିତା ସମ୍ପର୍କ ବଳବତ୍ତର ରହିଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ଗସ୍ତ ଫଳରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଅଧିକ ଦୃଢ଼ୀଭୂତ ହେବ ବୋଲି ସେ କହିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ରୁଷିଆରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ବିନୟ କୁମାର ତିନିବର୍ଷ ପରେ ପ୍ରଧାନମନ୍ତ୍ରୀଙ୍କ ରୁଷ ଏହି ଗସ୍ତକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ଏହି ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଆସନ୍ତାକାଲି ଶ୍ରୀ ମୋଦି ରୁଷ୍ରୁ ଅଷ୍ଟ୍ରିଆ ଗସ୍ତରେ ଯିବେ। ଦୁଇଦିନ ପାଇଁ ପ୍ରଧାନମନ୍ତ୍ରୀଙ୍କର ଏହି ଗସ୍ତକୁ ଅଷ୍ଟ୍ରିଆ ଚାନ୍ସେଲର ଅତ୍ୟନ୍ତ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି ବୋଲି କହିଛନ୍ତି। ସେଠାରେ ପ୍ରଧାନମନ୍ତ୍ରୀ ଅଷ୍ଟ୍ରିଆ ପ୍ରତିପକ୍ଷ ଏବଂ ଚାନ୍ସେଲରଙ୍କ ସହ ପୁଞ୍ଜିନିବେଶ ସଂକ୍ରାନ୍ତରେ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଫ୍ରାନ୍ସରେ ସଂସଦୀୟ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଶେଷ ହୋଇଛି। ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ପାଖାପାଖି 60% ମତଦାନ ହୋଇଛି। ବିଗତ 4 ଦଶନ୍ଧି ମଧ୍ୟରେ ଏହି ମତଦାନ ହାର ସର୍ବାଧିକ ବୋଲି ଜଣାପଡ଼ିଛି। ବିଭିନ୍ନ ଗଣମାଧ୍ୟମ ସଂସ୍ଥା ଦ୍ୱାରା କରାଯାଇଥିବା ପ୍ରାକ୍ ଆକଳନ ଅନୁଯାୟୀ କୌଣସି ମେଣ୍ଟକୁ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ମିଳିବାର ସମ୍ଭାବନା କମ୍ ରହିଛି। ସଂସଦର ନିମ୍ନ ସଦନର 577 ଆସନ ମଧ୍ୟରୁ 501 ଆସନରେ ମତଦାନ ହୋଇଛି। ପ୍ରଥମ ପର୍ଯ୍ୟାୟରେ 76 ଆସନ ପାଇଁ ସିଧାସଳଖ ମତଦାନ ଅନୁଷ୍ଠିତ ହୋଇଥିଲା। ମେରିଲେ ପେନ୍ଙ୍କ ଦକ୍ଷିଣପନ୍ଥୀ ଜାତୀୟ ରାଲି ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ 1/3 ଭୋଟ୍ ଜିତି ସଂଖ୍ୟାଗରିଷ୍ଠତା ଆଡ଼କୁ ଅଗ୍ରସର ହୋଇଛନ୍ତି। ତେବେ ଭୋଟ୍ ଗଣତି ପରେ ଫଳାଫଳ ସ୍ୱଷ୍ଟ ହେବ ବୋଲି ଜଣାପଡ଼ିଛି। ପୁରୀ ଶ୍ରୀକ୍ଷେତ୍ରରେ ଚାଲିଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ଆଜି ସକାଳ 8ଟାରୁ ପୁଣିଥରେ ରଥଟଣା ଆରମ୍ଭ ହେବ। ଚଳିତ ବର୍ଷର ଏହି ବିରଳ ରଥଯାତ୍ରାରେ ଗତକାଲି ନିର୍ଦ୍ଧାରିତ ସମୟ ପୂର୍ବରୁ ସମସ୍ତ ନୀତିକାନ୍ତି ଶେଷ ହୋଇଥିଲେ ମଧ୍ୟ ତିନୋଟିଯାକ ରଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚପାରିନଥିଲା। ବଡ଼ ଠାକୁରଙ୍କର ତାଳଧ୍ୱଜ ରଥ ମରିଚିକୋଟ ଛକ ନିକଟରେ ଅଟକିଥିବାବେଳେ ସୁଭଦ୍ରାଙ୍କର ଦେବଦଳନ ରଥ ଶ୍ରୀନଗର ନିକଟରେ ଅଟକି ରହିଛି। ସେହିପରି ପ୍ରଭୁ ଜଗନ୍ନାଥଙ୍କର ନନ୍ଦିଘୋଷ ରଥ ସିଂହଦ୍ୱାରଠାରୁ ସାମାନ୍ୟ ଆଗକୁ ଯାଇ ଅଟକିଛି। ରଥଯାତ୍ରା ପାଇଁ ଗତକାଲି ପୁରୀରେ ପ୍ରବଳ ଜନସମାଗମ ହୋଇଥିଲା। ରଥ ଟଣାକୁ ନେଇ ଶ୍ରଦ୍ଧାଳୁଙ୍କ ଉତ୍ସାହ ଏବଂ ଠେଲାପେଲାରେ ଅଣନିଶ୍ୱାସୀ ଯୋଗୁଁ ଜଣେ ଭକ୍ତଙ୍କର ମୃତ୍ୟୁ ହେବା ସହ ବହୁ ଲୋକ ଆହତ ହୋଇଥିବା ଜଣାପଡ଼ିଛି। ଆହତଙ୍କୁ ପୁରୀ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତ ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି 4 ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆସାମ ବନ୍ୟାରେ ଗତ 24 ଘଣ୍ଟା ମଧ୍ୟରେ ଆଉ 8 ଜଣଙ୍କର ମୃତ୍ୟୁ ହେବା ସହ ମୋଟ ମୃତ୍ୟୁ ସଂଖ୍ୟା 66କୁ ବୃଦ୍ଧି ପାଇଛି। ବନ୍ୟା ପରିସ୍ଥିତିରେ ସାମାନ୍ୟ ସୁଧାର ପରିଲକ୍ଷିତ ହୋଇଥିଲେ ମଧ୍ୟ 29ଟି ଜିଲ୍ଲାର 24 ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। 3,500 ଗ୍ରାମର 68,000 ହେକ୍ଟରରୁ ଅଧିକ ଜମିର ଫସଲ ନଷ୍ଟ ହୋଇଥିବା ଜଣାପଡ଼ିଛି। ପ୍ରାୟ 53,000ରୁ ଅଧିକ ଲୋକ 269ଟି ରିଲିଫ୍ କ୍ୟାମ୍ପରେ ଆଶ୍ରୟ ନେଇଛନ୍ତି। ଏନ୍ଡିଆର୍ଏଫ୍ ଏବଂ ଏସ୍ଡିଆର୍ଏଫ୍ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ନିୟୋଜିତ ଅଛନ୍ତି। 361 ରିଲିଫ୍ କେନ୍ଦ୍ର ମାଧ୍ୟମରେ ପ୍ରଭାବିତ ଲୋକଙ୍କୁ ସହାୟତା ଯୋଗାଇ ଦିଆଯାଉଛି। ବ୍ରହ୍ମପୁତ୍ର ସମେତ ବିଭିନ୍ନ ନଦୀରେ ଜଳପତ୍ତନ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ବନ୍ୟାଦ୍ୱାରା 176 ରାସ୍ତା, 6 ପୋଲ ସହ ବହୁ ଭିଭିଭୂମି କ୍ଷେତ୍ର କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଜାମ୍ମୁ କାଶ୍ମୀର ନିଶାଦ୍ରବ୍ୟ କାରବାର ଏବଂ ଆତଙ୍କବାଦୀ ସଂଗଠନକୁ ପାଣ୍ଠି ଯୋଗାଣ ମାମଲାରେ କଥିତ ମୁଖ୍ୟ ଅଭିଯୁକ୍ତକୁ ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍ଆଇଏ ଗିରଫ କରିଛି। ଗତ 2020 ଜୁନ୍ ମାସରୁ ଏହି ଅଭିଯୁକ୍ତ ସୟଦ ସଲିମ ଜାହାଙ୍ଗୀର ଆନ୍ଦ୍ରାବି ଫେରାର ଥିଲା। ସେହି ବର୍ଷ ଏନ୍ଆଇଏ ସ୍ଥାନୀୟ ପୁଲିସ୍ଠାରୁ ଏହି ମାମଲାର ତଦନ୍ତ ଦାୟିତ୍ୱ ଗ୍ରହଣ କରିଥିଲା। ଅନୁସନ୍ଧାନ ବେଳେ ଜାହାଙ୍ଗୀର ଆନ୍ଦ୍ରାବି ଏହି ବେଆଇନ କାରବାରର ପ୍ରମୁଖ ବୋଲି ଜଣାପଡ଼ିଥିଲା। ଆତଙ୍କବାଦୀ ସଂଗଠନ ଲସ୍କର ଇ ତୋଇବା ଏବଂ ହିଜିବୁଲ ମୁଜାହିଦ୍ଦିନ୍ର ସଦସ୍ୟଙ୍କ ସହ ମିଶି ସେ ଏହି କାରବାର ଚଳାଉଥିବା ଜଣାପଡ଼ିଥିଲା। ନିଶାଦ୍ରବ୍ୟ କାରବାରରୁ ମିଳୁଥିବା ଅର୍ଥକୁ ଏକାଧିକ ନେଟ୍ୱର୍କ ମାଧ୍ୟମରେ ଜାମ୍ମୁ କାଶ୍ମୀରକୁ ପଠାଯାଉଥିଲା ବୋଲି ଏନ୍ଆଇଏ ତଦନ୍ତରୁ ଜଣାପଡ଼ିଛି। ଏହି ପାଣ୍ଠି ମାଧ୍ୟମରେ ଜାମ୍ମୁ କାଶ୍ମୀର ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରୋହାହନ ଯୋଗାଇ ଦିଆଯାଉଥିଲା ବୋଲି ଏନ୍ଆଇଏ କହିଛି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ ଆଜି ରାତି 9:30 ସିଧା ପ୍ରସାରଣ କରାଯିବ। ଏଥିରେ ରାଷ୍ଟ୍ରୀୟ ଡାଇରିଆ ରୋକ ଅଭିଯାନ 2024 ସମ୍ପର୍କରେ ଆଲୋଚନା କରାଯିବ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଶିଶୁ ସ୍ୱାସ୍ଥ୍ୟ ଏବଂ ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ମୁଖ୍ୟ ତଥା ଉପାୟୁକ୍ତ ଡକ୍ଟର ଶୋଭନା ଗୁପ୍ତା ଏବଂ ନ୍ୟୁଦିଲ୍ଲୀ ଏମ୍ସର ଗ୍ୟାଷ୍ଟ୍ରୋ ଏଣ୍ଟ୍ରୋଲୋଜି ବିଭାଗର ପ୍ରଫେସର ଡକ୍ଟର ଗୋବିନ୍ଦ କେ ମଖାରିଆ ଏହି କାର୍ଯ୍ୟକ୍ରମରେ ବିଶେଷଜ୍ଞ ଭାବେ ଯୋଗଦେଇ ଶ୍ରୋତାଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେବେ। ଶ୍ରୋତାମାନେ ଏ ସମ୍ପର୍କିତ ପ୍ରଶ୍ନ 01123421050 ଏବଂ 233144444 ଫୋନ୍ ନମ୍ଘରରେ କଲ୍ କରି ପଚାରିପାରିବେ। ଶ୍ରୋତାମାନେ ହ୍ୱାଟ୍ସଆପ୍ ନମ୍ଘର 9289094044 କିମ୍ବା ସାମାଜିକ ଗଣମାଧ୍ୟମ ଏକ୍ସରେ ଆସ୍କ ଏଆଇଆର୍ ହାସ୍ଟ୍ୟାଗ୍ ମାଧ୍ୟମରେ ମଧ୍ୟ ପ୍ରଶ୍ନ ପଚାରିପାରିବେ। ଏହି କାର୍ଯ୍ୟକ୍ରମ ଆକାଶବାଣୀର ଗୋଲ୍ଡ ଚ୍ୟାନେଲ୍, ନ୍ୟୁଜ୍ ଅନ୍ ଏଆଇଆର୍ ୟୁଟ୍ୟୁବ୍ ଚ୍ୟାନେଲ୍ରେ ପ୍ରସାରଣ କରାଯିବ। ଜାତୀୟ ମହିଳା ଆୟୋଗ ଅଧ୍ୟକ୍ଷା ରେଖା ଶର୍ମାଙ୍କ ବିରୋଧରେ ସାମାଜିକ ଗଣମାଧ୍ୟମରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବାରୁ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ରଙ୍କ ବିରୋଧରେ ଦିଲ୍ଲୀ ପୁଲିସ୍ ଏକ ମାମଲା ରୁଜୁ କରିଛି। ଆୟୋଗ ଅଧ୍ୟକ୍ଷଙ୍କ ଅଭିଯୋଗକୁ ଭିତ୍ତି କରି ଦିଲ୍ଲୀ ପୁଲିସ୍ ଭାରତୀୟ ନ୍ୟାୟସଂହିତା ଧାରା 79 ଆଧାରରେ ଏହି ମାମଲା ରୁଜୁ କରିଛି। ମହୁଆ ମୈତ୍ରଙ୍କ ଆପତ୍ତିଜନକ ମନ୍ତବ୍ୟ ପରିପ୍ରେକ୍ଷୀରେ ମହିଳା ଆୟୋଗ ଅଧ୍ୟକ୍ଷ ତାଙ୍କୁ ଏକ ନୋଟିସ୍ ଜାରି କରିଥିଲେ। ମହୁଆ ମୈତ୍ରଙ୍କ ମନ୍ତବ୍ୟ ମହିଳାଙ୍କ ଅଧିକାର ଏବଂ ସମ୍ମାନକୁ କ୍ଷୁର୍ଣ୍ଣ କରିଛି ବୋଲି ଅଭିଯୋଗରେ ଦର୍ଶାଯାଇଛି। ଚଳିତ ପାଞ୍ଚଟିକିଆ ଟି ଟ୍ୱେଣ୍ଟି ସିରିଜ୍ର ଦ୍ୱିତୀୟ ମ୍ୟାଚ୍ରେ ଭାରତ ଗତକାଲି ଜିମ୍ବାୱେକୁ 100 ରନ୍ରେ ପରାସ୍ତ କରିଛି। ହରାରେ କ୍ଲବ୍ ପଡ଼ିଆରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପଭି ନେଇଥିଲା। ନିର୍ଦ୍ଧାରିତ 20 ଓଭରରେ 2 ୱିକେଟ୍ ବିନିମୟରେ 234 ରନ୍ ସଂଗ୍ରହ କରିଥିଲା। ଅଭିଷେକ ଶର୍ମା 67 ଏବଂ ଋତୁରାଜ ଗାଏକ୍ୱାଡ଼ଙ୍କ 77 ରନ୍ ପାଳି ଖେଳିଥିଲେ। 235 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଜିମ୍ବାୱେ 8 ବଲ୍ ବାକି ଥାଇ ସମସ୍ତ ୱିକେଟ୍ ହରାଇ 134 ରନ୍ କରିବାକୁ ସକ୍ଷମ ହୋଇଥିଲା। ଅଭିଷେକ ଶର୍ମାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଛି। ଚେନ୍ନାଇ ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ରେ ଗତକାଲି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ଦ୍ୱିତୀୟ ମହିଳା ଟି ଟ୍ୱେଣ୍ଟି କ୍ରିକେଟ୍ ମ୍ୟାଚ୍ ବର୍ଷା ଯୋଗୁଁ ସମ୍ଭବ ହୋଇପାରିନଥିଲା। ଭାରତ ଟସ୍ ଜିତି ଦକ୍ଷିଣ ଆଫ୍ରିକାକୁ ବ୍ୟାଟିଂ କରିବା ପାଇଁ ଆମନ୍ତ୍ରଣ କରିଥିଲା। ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ 20 ଓଭରରେ 6 ୱିକେଟ୍ ବିନିମୟରେ 177 ରନ୍ ସଂଗ୍ରହ କରିଥିଲା। ତେବେ ପ୍ରବଳ ବର୍ଷା ଯୋଗୁଁ ଭାରତୀୟ ଇନିଂସର ଗୋଟିଏ ବଲ୍ ବି ଖେଳାଯାଇପାରିନଥିଲା, ଫଳରେ ମ୍ୟାଚ୍କୁ ବାତିଲ କରାଯାଇଥିଲା। ଆସନ୍ତାକାଲି ଚେନ୍ନାଇଠାରେ ତୃତୀୟ ମ୍ୟାଚ୍ ଖେଳାଯିବ। ଚାରିଦିନିଆ ଓଡ଼ିଶା ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଭୁବନେଶ୍ୱର ଉଦୟଗିରି ଗୁମ୍ଫା କରିବେ ପରିଦର୍ଶନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଜିଠୁ ତିନିଦିନିଆ ରୁଷ ଏବଂ ଅଷ୍ଟ୍ରିଆ ଗସ୍ତ। ପୁରୀ ଶ୍ରୀକ୍ଷେତ୍ର ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ 8:00 ଆରମ୍ଭ ହେବ ରଥଟଣା। ଆସାମ ବନ୍ୟାରେ ମୃତ୍ୟୁ ସଂଖ୍ୟା 66କୁ ବୃଦ୍ଧି ଏବଂ ଟି ଟ୍ୱେଣ୍ଟି ସିରିଜ୍ର ଦ୍ୱିତୀୟ ମ୍ୟାଚ୍ରେ ଜିମ୍ବାୱେ ଭାରତଠାରୁ 100 ରନ୍ରେ ପରାସ୍ତ।